ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବା 17 ତାରିଖ ଦିନ ଓଡ଼ିଶା ଗସ୍ତ ଆସୁଛନ୍। ଏହି ଅବସରରେ ଭୁବନେଶ୍ୱର ଜନତା ମଇଦାନ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ଇତର ଛଡ଼ା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନତେ ଓଡ଼ିଶା ସହିତ ଭିନ୍ ଭିନ୍ ରାଜ୍ୟର 10 ଲକ୍ଷ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ମାଟବେ। ଏହି ଜାତୀୟ ସ୍ତରର କାର୍ଯ୍ୟକ୍ରମଟି ଭିନ୍ ଭିନ୍ ରାଜ୍ୟର ଆବାସ ହିତାଧିକାରୀଙ୍କର ବ୍ୟାଙ୍କ ଆକାଉଣ୍ଟକେ ପହିଲା କିସ୍ତି ଟଙ୍କା ବାବଦେ 3,180 କୋଟି ଟଙ୍କା ଡିଜିଟାଲ ଜରିଏ ଦିଆଯିବା। ଇତର ସହିତ ପ୍ରଧାନମନ୍ତ୍ରୀ ଆବାସ ପ୍ଲସ 2024 ଆପ୍ର ଉନ୍ମୋଚନ କରିବେ। ପ୍ରଧାନମନ୍ତ୍ରୀଙ୍କର ଓଡ଼ିଶା ଗସ୍ତ ବାବଦେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ ସୂଚନା ଦେଇକରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କର ଉଦ୍ଘାଟନ ଉତ୍ତରୁ 26 ଲକ୍ଷ ହିତାଧିକାରୀ ଗୃହ ପ୍ରବେଶ କରିବେ। ଚଳିତ ଆର୍ଥିକ ବର୍ଷରେ ଓଡ଼ିଶାନ 22,572 ଆବାସ ନିର୍ମାଣ ଲାଗି ଲକ୍ଷ୍ୟ ରଖାଯାଇଛି। ଏଥିଲାଗି 41,32,00,000 ଟଙ୍କା ଦିଆଯାଇଛି। ଚାଷୀମାନଙ୍କର ଘର ପାଖେ 24 ଘଣ୍ଟିଆ ପ୍ରାଣୀ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବା। ଏଥିଲାଗି ଗୋଟିଏ ସମନ୍ୱିତ କେନ୍ଦ୍ର ପ୍ରତିଷ୍ଠା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍। ବିକଶିତ ଓଡ଼ିଶା 2036 ନଜରଥି ରଖିକରି ଏନ୍ତା ଯୋଜନା ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। କେନ୍ଦ୍ର ସରକାରଙ୍କର ପଶୁପାଳନ ଆଉ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ତରଫ ପହିଲା ମୌସୁମୀ ବୈଠକ ଓଡ଼ିଶାନ ହୋଇଛି। ଭୁବନେଶ୍ୱର ଲୋକସଭା ଭବନ ଗଲାକାଲି ହୋଇଥିବା ଏହି ବୈଠକଟି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦୁଗ୍ଧ ଉତ୍ପାଦନ ବଢ଼ାବାରକେ ଏବା 5 ବର୍ଷ ଲାଗି 1,423,47,00,000 ଟଙ୍କା ଖର୍ଚ୍ଚାତି ନୂଆକରି ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ମୂଲ କରାଯାଇଛି। ଭୁବନେଶ୍ୱର କଲିଙ୍ଗ ଷ୍ଟାଡିୟମ୍ର ଆଜି ଆଇଏସ୍ଏଲ୍ ଫୁଟବଲ ମ୍ୟାଚ୍ ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ମ୍ୟାଚ୍ର ଉଦ୍ଘାଟନ କରିବେ। ଆଜି ଓଡ଼ିଶା ଏଫ୍ସି ଆଉ ଚେନ୍ନାଇ ଏଫ୍ସି ଭିତରେ ମ୍ୟାଚ୍ ହେବା। ଏହି ମ୍ୟାଚ୍ ଦେଖିବା ଲାଗି ମହାବିଦ୍ୟାଳୟ ଆଉ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆସିବେ। ଏଥିଲାଗି ରାଜ୍ୟ ସରକାରଙ୍କର ଉଚ୍ଚଶିକ୍ଷା ବିଭାଗ ତରଫ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଓଡ଼ିଶାର ବନ୍ଦର ବିକାଶ ଆଉ ମାଛଧରା ବନ୍ଦରର ଉନ୍ନତି ସହିତ ରାଜ୍ୟ ଗୋଟିଏ ବିଶ୍ୱସ୍ତରୀୟ ସାମୁଦ୍ରିକ ପ୍ରତିଷ୍ଠାନ କରିବା ଲାଗି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍। ଗୋଆଠାରେ ହେଉଥିବା ସାମୁଦ୍ରିକ ରାଜ୍ୟ ବିକାଶ ପରିଷଦର 20 ନମ୍ବର ବୈଠକଟି ଯୋଗ ଦେଇକରି ମନ୍ତ୍ରୀ ଶ୍ରୀ ଜେନା ଓଡ଼ିଶାର ସାମୁଦ୍ରିକ ଭିଭିଭୂମିର ବିକାଶ ଆଉ ବନ୍ଦରମାନଙ୍କର ଉନ୍ନତି ବାବଦେ କେନ୍ଦ୍ର ସରକାରଙ୍କର ନଜରକେ ଆନିଛନ୍। ଓଡ଼ିଶା ରାଜ୍ୟ ପଣ୍ୟଗାର ନିଗମର ମୁଖ୍ୟ କାର୍ଯ୍ୟାଳୟ ନିଗମର ଭିନ୍ ଭିନ୍ ଗୋଦାମର କାମ ଉପରେ ସମବାୟ ମନ୍ତ୍ରୀ ପ୍ରଦୀପ ବଲସାମନ୍ତ ଗଲାକାଲି ସମୀକ୍ଷା କରିଛନ୍। ଗୋଦାମ କାନ୍ଥି ଅୟତ୍କା ସ୍ୱଚ୍ଛତା ଆଉ ନିରାପତ୍ତା ବ୍ୟବସ୍ଥାକେ ବରକସ କରବାରକେ ମନ୍ତ୍ରୀ ଜୋର୍ ଦେଇଛନ୍। ଇତାର ସହିତ ଗୋଦାମ ଘରମାନଙ୍କେ ସିସିଟିଭି କ୍ୟାମେରା ଲଗାବାରକେ ସେ ପରାମର୍ଶ ଦେଇଛନ୍। ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ତରଫ ଚଳିତ ବର୍ଷର 3-ଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2024 ହେବା। ଭୁବନେଶ୍ୱର ୟୁନିଟ୍ 3 କ୍ୟାପିଟାଲ ହାଇସ୍କୁଲରେ ହେବାରକେ ଥିବାର ଏହି କାର୍ଯ୍ୟକ୍ରମ ନଭେମ୍ବର 12 ମୂଲ ହୋଇକରି 14 ତାରିଖ ତକ ଚାଲବା। ଏହି କାର୍ଯ୍ୟକ୍ରମ ଆଗନୁ ସ୍କୁଲ କ୍ଲଷ୍ଟର ବ୍ଲକ ଆଉ ଜିଲ୍ଲା ସ୍ତରର ସୁରଭି କାର୍ଯ୍ୟକ୍ରମ ଆୟୋଜନ କରବାରକେ ବିଭାଗ ତରଫ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷର ସୁରଭି 2024ର ମୁଖ୍ୟ ପ୍ରସଙ୍ଗକେ ଥିମ୍ ରହିଛି ଓଡ଼ିଶାର ଲୋକକଲା। ଏ ବାବଦେ ଗଣଶିକ୍ଷା ବିଭାଗ ତରଫ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇଛି। ଦେବଗଡ଼ ଜିଲ୍ଲା କୃଷି ଆଉ କୃଷକ ସଶକ୍ତିକରଣ ବିଭାଗ ତରଫ ଅଣଧାନ ଚାଷ ବାବଦେ ଗୋଟିଏ କୃଷି ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ବାରକୋଟ ବ୍ଲକ କୃଷି ଆଉ ସୂଚନା ପରାମର୍ଶ କେନ୍ଦ୍ରଠାରେ କୃଷି ଅଧିକାରୀ ଧବଲେଶ୍ୱର ପ୍ରଧାନ ଏତର ଶୁଭାରମ୍ଭ କରିଥିଲେ। ଅଣଧାନ ଚାଷ ଯେନ୍ତାକି ଡାଲି ଜାତୀୟ ଆଉ ପନିପରିବା ଚାଷ କେନ୍ତା କରାଯିବା ସେ ବାବଦେ ଏହି ରଥ ସଚେତନ କରିବା। ଏହି ସଚେତନତା କାର୍ଯ୍ୟକ୍ରମ ବୃହତ ଉଠା ଜଳସେଚନ ଅଧୀନରେ ଥିବା ସବୁ ଗାଁ କରାଯିବା। ଦେବଗଡ଼ ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ଯୁବ ରେଡ୍କ୍ରସ ଶାଖା ତରଫ ଏଚ୍ଆଇଭି ଏଡ୍ସ ସଚେତନତା କାର୍ଯ୍ୟକ୍ରମ ଗଲାକାଲି ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି ଏଡ୍ସ ରୋଗର କାରଣ ଆଉ ତାର ପ୍ରତିକାର ବାବଦେ ବିଦ୍ୟାର୍ଥୀମାନଙ୍କୁ ଅତିଥିମାନେ ସଚେତନ କରାଇଥିଲେ। ଇତାରୁତୁ ମହାବିଦ୍ୟାଳୟ ପରିସରର ଗଛ ଲଖାଯାଇଛି। ହୀରାକୁଦ ପାୱାର ସିଷ୍ଟମ ବିଦ୍ୟୁତ୍ ଉତ୍ପାଦନରେ ରେକର୍ଡ କରିଛି। ବୁର୍ଲା ଆଉ ଚିବିଲମା ଶକ୍ତି କେନ୍ଦ୍ରରୁ ଗଲା 1.5 ମାସ ହେଲା ଲଗାତାର 250 ଅୟତ୍କା ବିଦ୍ୟୁତ୍ ଉତ୍ପାଦନ ହେଉଛି। ଗଲାକାଲି ଏହି ଦୁଇ ଶକ୍ତି କେନ୍ଦ୍ରରୁ ମୋଟ 312.292 ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ ହୋଇଛି, ଯେଉଁଟାକି ଏ ବର୍ଷର ରେକର୍ଡ ଆଏ। ବୁର୍ଲାନୁ ସବୁନୁ ଅୟତ୍କା 272.917 ଆଉ ଚିପିଲମାନୁ 40.375 ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ ହୋଇଛି। দক্ষিণ পূর্ব বাংলাদেশ আর ইতার আখপাখর এলাকানো উড়ে ঘূর্ণিবলয় সৃষ্টি হয়েছে। ইতার প্রভাবটি রাজ্যের ভিন ভিন জেলানো জবর বর্ষা হবার সম্ভাবনা রয়েছে। আজ সুন্দরগড়, সম্বলপুর, দেবগড়, ঝারসুগুড়া, বরগড়, নয়াপড়া আর বলাঙ্গীর সহিত রাজ্যের বারোটা জেলানো ধোকাধন্দি সহিত বর্ষা হয়ে পড়ে। এথিলাগি ভুবনেশ্বর আঞ্চলিক পানিপাগ বিজ্ঞান কেন্দ্র তরফ ইয়েলো ওয়ার্নিং জারি করা যাইছে। এখানে আঞ্চলিক খবর ইন শেষ হল। আর আঞ্চলিক খবর শুনি পারবে রাতে 7:02। জোহার।